ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ। କେରଳ ରାଜଭବନଠାରେ ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣନଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଆଜି ଉନ୍ମୋଚନ କରିବେ ରାଷ୍ଟ୍ରପତି। ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀକୁ ଆଜି ନୂଆଦିଲ୍ଲୀଠାରେ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ଆଜି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଆଡିଲେଡ୍ଠାରେ, ଏବଂ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ 2025ର ଆଜିକାର ମ୍ୟାଚ୍ରେ ଭାରତ ଭେଟିବ ନ୍ୟୁଜିଲାଣ୍ଡକୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେରଳର ରାଜଭବନଠାରେ ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣନଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଗତକାଲିଠାରୁ ଚାରିଦିନିଆ କେରଳ ଗସ୍ତରେ ଥିବା ଶ୍ରୀମତୀ ମୁର୍ମୁ ଏହାପରେ ଥିରୁବନନ୍ତପୁରମ୍ ନିକଟସ୍ଥ ଭାର୍କାଲାଠାରେ ଥିବା ଶିବଗିରି ମଠରେ ଶ୍ରୀ ନାରାୟଣ ଗୁରୁ ସମାଧିର ଶତବାର୍ଷିକୀ ଉତ୍ସବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ରାଷ୍ଟ୍ରପତି ପାଲାସ୍ଥିତ ସେଣ୍ଟ ଥୋମାସ୍ ମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଗତକାଲି ରାଷ୍ଟ୍ରପତି ସାବରିମାଳା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପରେ ରାଷ୍ଟ୍ରପତି ଥିରୁବନନ୍ତପୁରମ୍ଠାରେ ରାଜ୍ୟପାଳଙ୍କ ପକ୍ଷରୁ ତାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ନୈଶ ଭୋଜିରେ ଯୋଗ ଦେଇଥିଲେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭାରତୀୟ ନୌସେନାର ଦ୍ୱିବାର୍ଷିକ କମାଣ୍ଡର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ। ନୂଆଦିଲ୍ଲୀଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ଜାତୀୟ ସ୍ୱାର୍ଥ ଏବଂ 2047 ବିକଶିତ ଭାରତ ଦୃଷ୍ଟିକୋଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିଜର ମତ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ସାମ୍ପ୍ରତିକ ଭୂ ରଣନୈତିକ ପରିବେଶରେ ବହୁପକ୍ଷ ଆହ୍ୱାନକୁ ପ୍ରତିହତ କରିବାରେ ନୌସେନାର ଦୃଷ୍ଟିକୋଣକୁ ଏହି ସମ୍ମିଳନୀ ସୁଦୃଢ଼ କରିବ। ଅପରେସନ୍ ସିନ୍ଦୁର ଏବଂ ନୌସେନାର ଅନ୍ୟାନ୍ୟ ଅପରେସନ୍ ଓ ଯୁଦ୍ଧ ପ୍ରସ୍ତୁତି ପୃଷ୍ଠଭୂମିରେ ଏହି ସମ୍ମିଳନୀ ଅନେକ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଏ। ଏତଦ୍ବ୍ୟତୀତ ଜାତୀୟ ନେତୃବୃନ୍ଦ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସେନା ଅଧିକାରୀ ମିଳିତ ଭାବେ ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ପରିସ୍ଥିତି ସମ୍ପର୍କିତ ଯୋଜନାଗୁଡ଼ିକର ସମୀକ୍ଷା କରିବା ସହିତ ବିଭିନ୍ନ ଆହ୍ୱାନର ମୁକାବିଲା ଦିଗରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଦିଗରେ ଏହି ମଞ୍ଚ ସହାୟକ ହୋଇପାରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନିଦିନିଆ ରାଜସ୍ଥାନ ଗସ୍ତରେ ଯିବେ। ଏହି ଅବସରରେ ଜୈସଲମର୍ଠାରେ ଶ୍ରୀ ସିଂ ସେନାବାହିନୀ କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରିବେ। ଅପରେସନ୍ ସିନ୍ଦୁର ପରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଦେଶର ସୁରକ୍ଷା ପ୍ରତି ଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଏବଂ ଏହାର ପ୍ରସ୍ତୁତି ସମ୍ପର୍କରେ ସେନାବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହି ଗସ୍ତର ରଣନୈତିକ ମହତ୍ତ୍ୱ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀ ମାଧ୍ୟମରେ ସେନାଧ୍ୟକ୍ଷ ଏବଂ ବରିଷ୍ଠ କମାଣ୍ଡରମାନେ ଦେଶର ପଶ୍ଚିମାଞ୍ଚଳ ସୀମାର ସୁରକ୍ଷା ସମେତ ଯୁଦ୍ଧରେ ବ୍ୟବହାର ହେବାକୁ ଥିବା ଆଧୁନିକ ରଣକୌଶଳ ଆଦି ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ସିଂଙ୍କ ଗସ୍ତର ଦ୍ୱିତୀୟ ଦିନରେ ସେ ଲଙ୍ଗେୱାଲ ସୀମା ପୋଷ୍ଟ ଗସ୍ତ କରି 1971 ଭାରତ ପାକିସ୍ତାନ ଯୁଦ୍ଧରେ ଶହୀଦ ହୋଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏତଦ୍ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ସେନା ଯୁଦ୍ଧ ସଂଗ୍ରହାଳୟ ପରିଦର୍ଶନ କରିବା ସହିତ ଶୌର୍ଯ୍ୟ ପାର୍କ ଓ କାକ୍ଟସ୍ ପାର୍କର ଲୋକାର୍ପଣ କରିବେ। ଏହି ଗସ୍ତ ଅବସରରେ ଭାରତୀୟ ସେନାର ସାହସ ଓ ଗୌରବମୟ ଇତିହାସର ବର୍ଣ୍ଣନା ଲାଗି ଏକ ନୂତନ ଲାଇଟ୍ ଓ ସାଉଣ୍ଡ ଶୋର ଶୁଭାରମ୍ଭ କରିବେ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ ଜର୍ମାନୀକୁ ସରକାରୀ ଗସ୍ତରେ ଯିବେ। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଜର୍ମାନୀ ରଣନୀତିକ ଭାଗିଦାରୀର ଚଳିତ ବର୍ଷ 25 ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ଗୋଏଲଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଏବଂ ବ୍ୟବସାୟିକ କାରବାରକୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଗସ୍ତ ଅବସରରେ ଶ୍ରୀ ଗୋଏଲ ଜର୍ମାନୀର ବାଣିଜ୍ୟିକ ବ୍ୟାପାର ଶକ୍ତିମନ୍ତ୍ରୀ କ୍ୟାଥେରିନା ରିଚିଙ୍କ ସହିତ ଏକ ଉଚ୍ଚସ୍ତରୀୟ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ଭାରତ ଜର୍ମାନୀ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଓ ବ୍ୟବସାୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ସହଯୋଗକୁ ବୃଦ୍ଧି କରିବା ଦିଗରେ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଦିଗରେ ଏହି ବୈଠକରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଗୋଏଲ ବର୍ଲିନ୍ ବିଶ୍ୱ ସମ୍ମିଳନୀର ତୃତୀୟ ସଂସ୍କରଣରେ ଜଣେ ବକ୍ତା ଭାବେ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିବେ। ଜର୍ମାନୀର ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ମଧ୍ୟ ଶିଳ୍ପମନ୍ତ୍ରୀ ପୃଥକ୍ ପୃଥକ୍ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକାଳରେ ଶ୍ରୀ ଗୋଏଲ ଲକ୍ଜମବର୍ଗର ଉପପ୍ରଧାନମନ୍ତ୍ରୀ ଜାଭିୟର୍ ବଟେଲ୍ଙ୍କ ସହିତ ବାଣିଜ୍ୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଦୁଇପକ୍ଷ ବୈଠକରେ ଯୋଗ ଦେବେ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି। ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଉଛି। ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ନିର୍ବାଚନ ଆୟୋଗ ଡକ୍ଟର ସୁଖବୀର ସିଂ ସାନ୍ଧୁ ଓ ଡକ୍ଟର ବିବେକ ଯୋଶୀ ଯୋଗ ଦେଇଛନ୍ତି। ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସ। ଆସନ୍ତା ମାସ 11 ତାରିଖରେ ରାଜ୍ୟ ବିଧାନସଭାର ମୋଟ 243 ଆସନ ମଧ୍ୟରୁ ଏହି ପର୍ଯ୍ୟାୟରେ 20 ଜିଲ୍ଲାରେ ଥିବା 122 ଆସନ ଲାଗି ମତଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ସୀତାମାଢ଼ି, ସେଓହର, ମଧୁବନୀ, ପୂର୍ବ ଚମ୍ପାରନ୍, ପଶ୍ଚିମ ଚମ୍ପାରନ୍ ଜିଲ୍ଲାଗୁଡ଼ିକ ସମେତ ଶାହାବାଦ ଅଞ୍ଚଳର ଅନେକ ଜିଲ୍ଲା ଏବଂ ମଗଧ, ରୋହତାସ ଓ କାଇମୁର ଜିଲ୍ଲାରେ ଭୋଟ୍ ଗ୍ରହଣ କରାଯିବ। ଏତଦ୍ବ୍ୟତୀତ ସୀମାଞ୍ଚଳ ଜିଲ୍ଲା ଅନ୍ତର୍ଗତ ଆରାରିଆ, କିଶନଗଞ୍ଜ, କୁର୍ନିଆ, କଟିହାର ସମେତ ଭାଗଲପୁର, ବାଙ୍କା, ଜାମୁଇ, ସୁପଲ, ଔରଙ୍ଗାବାଦ, ନୱାଦା, ଜେହନାବାଦ ଓ ଆରୋଲଠାରେ ମଧ୍ୟ ଆସନ୍ତା ମାସ 11 ତାରିଖରେ ମତଗ୍ରହଣ କରାଯିବ। ଅବଶିଷ୍ଟ ଆସନ ଲାଗି ପ୍ରଥମ ପର୍ଯ୍ୟାୟରେ ନଭେମ୍ବର 6 ତାରିଖରେ ଭୋଟ୍ ଗ୍ରହଣ ହେବ। ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି କାଇମୁର ଜିଲ୍ଲାର ମୋହାନିଆ ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଲାଗି ରାଷ୍ଟ୍ରୀୟ ଜନତା ଦଳ ପ୍ରାର୍ଥୀ ଶ୍ୱେତା ସୁମନଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ସେ ଦାଖଲ କରିଥିବା ଅନୁସୂଚିତ ଜାତି ପ୍ରମାଣପତ୍ର ଅବୈଧ ଥିବା ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି। ଏତଦ୍ବ୍ୟତୀତ ପଶ୍ଚିମ ଚମ୍ପାରନ୍ ଜିଲ୍ଲା ବାଲ୍ମିକୀ ନଗର ବିଧାନସଭା ମଣ୍ଡଳୀରୁ ଜନସୁରଜ ପାର୍ଟି ପ୍ରାର୍ଥୀ ଦ୍ରିଗ୍ନାରାୟଣ ପ୍ରସାଦଙ୍କ ପ୍ରାର୍ଥୀପତ୍ର ମଧ୍ୟ ନାକଚ ହୋଇଛି। ମନୋନୟନପତ୍ର ଦାଖଲ କରିବା ପୂର୍ବରୁ ଶ୍ରୀ ପ୍ରସାଦ ନିଜର ସରକାରୀ ଚାକିରିରୁ ଇସ୍ତଫା ନ ଦେଇଥିବା ଯୋଗୁଁ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାପଡ଼ିଛି। ଓଡ଼ିଶାର ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପରେ 14 ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ 5 ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି। ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଜାମ୍ମୁ କାଶ୍ମୀରର 77 ନାଗ୍ରତା ଏବଂ 27 ଗୁଡ଼ଗାଓଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ରିଟର୍ଣ୍ଣିଂ ଅଫିସରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ନାଗ୍ରତାରେ 10 ଏବଂ ଗୁଡ଼ଗାଓଁ ଆସନ ଲାଗି 17 ପ୍ରାର୍ଥୀପତ୍ର ବୈଧ ରହିଛି। ଏହି 2 ଆସନ ଲାଗି ମୋଟ 6 ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜଣାଯାଇଛି। ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଉଭୟ ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ 11 ଦିନ ଭୋଟ୍ ଗ୍ରହଣ କରାଯାଇ 14 ଭୋଟ୍ ଗଣତି ହେବ। ଝାଡ଼ଖଣ୍ଡର ଘାଟସିଲା ବିଧାନସଭା ଆସନ ଲାଗି ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଯାଞ୍ଚ ଗତକାଲି ଶେଷ ହୋଇଛି। ମୋଟ 17 ପ୍ରାର୍ଥୀପତ୍ର ମଧ୍ୟରୁ 14 ବୈଧ ଥିବା ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି। କ୍ରିକେଟ୍। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍ଠାରେ ଆଜି ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ପୂର୍ବାହ୍ନ 9 ଏହି ମ୍ୟାଚ୍ ଆରମ୍ଭ ହେବ। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ପର୍ଥଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତକୁ 7 ପରାସ୍ତ କରି ଅଷ୍ଟ୍ରେଲିଆ 1-0 ଅଗ୍ରଣୀ ରହିଛି। ଦିନିକିଆ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ 5 ବିଶିଷ୍ଟ T20 ସିରିଜ୍ ଅନୁଷ୍ଠିତ ହେବ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ 2025ର ଆଜିକାର ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ। ଅପରାହ୍ନ 3 ନଭି ମୁମ୍ବାଇ ସ୍ଥିତ ଡିୱାଇ ପାଟିଲ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ଥିବାରୁ ଉଭୟ ଦଳ ପାଇଁ ଆଜିକାର ମ୍ୟାଚ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତକାଲି ଇନ୍ଦୋରରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ 6 ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ 50 9 ହରାଇ 244 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟ୍ୟାମି ବେୟମଣ୍ଟ ସର୍ବାଧିକ 78 ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ୍ ସଦରଲ୍ୟାଣ୍ଡ 3 ୱିକେଟ୍ ଅକ୍ତିଆର କରିଥିଲେ। 245 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ 40 ଓଭର ଓ 3 ବଲ୍ରେ 4 ହରାଇ 248 ରନ୍ କରିଥିଲେ। ଦଳ ପକ୍ଷରୁ ଆସ୍ଲେ ଗାର୍ଡନର 104 ରନ୍ କରି ଅପରାଜିତ ରହିଛନ୍ତି। ଆନାବେଲ୍ ସଦରଲ୍ୟାଣ୍ଡ ଅପରାଜିତ 98 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କେରଳ ରାଜଭବନଠାରେ ପୂର୍ବତନ ରାଷ୍ଟ୍ରପତି KR ନାରାୟଣଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଆଜି ଉନ୍ମୋଚନ କରିବେ ରାଷ୍ଟ୍ରପତି। ନୌସେନାର 2 କମାଣ୍ଡର ସମ୍ମିଳନୀକୁ ଆଜି ନୂଆଦିଲ୍ଲୀଠାରେ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ। ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ଆଜି ଏବଂ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଆଡିଲେଡ୍ଠାରେ। ସମ୍ବାଦ ଶେଷ ହେଲା।